ओम शांति ओम शांति। आज 12 अक्टूबर 2025 आज अव्यक्त महावाक्य पुनरावृत्ति तारीख 17 मार्च 2007 मूल्य हेडिंग श्रेष्ठ वृत्ति द्वारा शक्तिशाली तरंग एवं वायुमंडल निर्माण करिवार तीव्र पुरुषार्थ कर आशीर्वाद दियो एवं आशीर्वाद नियो। श्रेष्ठ वृत्ति द्वारा शक्तिशाली तरंग एवं वायुमंडल निर्माण करिवार तीव्र पुरुषार्थ कर आशीर्वाद दियो एवं आशीर्वाद नियो। आज स्नेह एवं शक्तिर सागर बाप दादा निजर स्नेही चिकिलधे एवं गेल्हा पिलामानक सहित मिसिबा पई आसिछंती। पिलामाने मध्य स्नेहर आकर्षण द्वारा दूर दूरांतरर आसि मिलन करिबा पई पहुंचि जाइछंती। चाहे सम्मुखरे बसि थांतु चाहे देश विदेशरे बसि थिले मध्य स्नेहर मिलन करु थांतु। बाप दादा चारियाडर समस्त स्नेही सहयोगी साथी पिलामानंकु देखि हर्षित हेउछंती। बापदादा देखुछंती जे अधिकांश पिलामानंक दिलरे गोटिए ही संकल्प रहिछि जे एबे शीघ्ररु शीघ्र बाबांकु किपरि प्रत्यक्ष करिबु। बाबा मध्य कहुछंती सबु पिलांक भितरे उमंग उत्साह बहुत भल रहिछि किंतु बाबांकु प्रत्यक्ष सेतेबेले करि पारिबो जेतेबेले निजकु प्रथमे बाबांक समान संपन्न एवं संपूर्ण करि प्रत्यक्ष करिबो। तेबे पिलामाने बाबांकु पचारुछंती जे प्रत्यक्षता केबे हेबो तेणु बाबा मध्य पिलामानंकु पचारुछंती जे तुमे माने कुह केबे निजकु बाबांक समान करि प्रत्यक्ष करिव निजर संपन्न हेबार तारीख निर्धारित करिछ। विदेश बाला तो कहुछंती गोटिए वर्ष पूर्वरु ही सबु कार्यक्रमर तारीख निर्धारित करिबाकु पड़िथाए। तेबे निजकु बाबांक समान करिबा पई परस्पर मिसि मीटिंग करि कोनोसी तारीख निर्धारित करिछ कि बाप दादा देखुछंती आजिकाली सबु वर्ग पालांकर मध्य बहुत मीटिंग हेउछि। डबल विदेशी मानंकर मीटिंग रो कथा मध्य बाप दादा सुनिछंती एवं बहुत भलो लागिला मध्य। तेबे सबु मीटिंग रो समाचार बाप दादांक निकटरे तो निश्चित पहुंचुछि तेणु बाप दादा पचारुछंती एहार तारीख केबे को निर्धारित करिछ कोन एहाकु ड्रामा निर्धारित करिवो ना तुमे माने करिवो किए करिवो लक्ष्य तो तुम मानंकु रखिबाकु ही पड़िवो एवं लक्ष्य मध्य बहुत भलरु भलो एवं बढ़ियारु बढ़िया रखुछ। एबे केवल लक्ष्य अनुसार लक्ष्य को धारण करिबाकु हेबो बा श्रेष्ठ लक्ष्य सहित समान करिबाकु हेबो कारण एबे लक्ष्य एवं लक्षण भितरे पार्थक्य रहिछि। जेतेबेले लक्ष्य एवं लक्षण समान होइजिबो सेतेबेले तुमर लक्ष्य मध्य साकार होइजिबो। सबु पिला अमृत बेलारे मिलन करिबा सहित बहुत भलो भलो संकल्प मध्य करुछंती बाप दादा। चारियाडर पिलामानंकर वार्तालाप मध्य शुणुछंती बहुत भलो भलो कथा कहिथांती पुरुषार्थ मध्य बहुत भलो करुछंती किंतु एबे पुरुषार्थरे गोटिए कथार तीव्रता आवश्यक। पुरुषार्थ तो अच्छी किंतु तीव्र पुरुषार्थ दरकार सेथिपई पुरुषार्थ सहित दृढ़ संकल्प को जोड़ी दियो। बाप दादांकर प्रत्येक संतान प्रति एही आशा रहिछि जे समय अनुसारे समस्ते एबे तीव्र पुरुषार्थी होई जांतु। जदिओ बाप दादा जानिछंती जे पिलामाने क्रमान्वयरे अछंती पुणि भी सही क्रमान्वय अनुसारे ही तीव्र पुरुषार्थ सर्वदा कायम रहिबा दरकार या बहुत जरूरी अटे। समय संपन्न हेबा पई मध्य तीव्र गति रे आगकु बढ़ी चालिछि किंतु एबे पिलामानंकु बाबांक समानता हेबाकु ही पड़िबो या मध्य निश्चित अटे केवल अथिरे तीव्र गति आवश्यक। तेणु समस्ते निजे निजकु चेक कर जे मु सदा तीव्र पुरुषार्थी अटे तो काहेकि ना पुरुषार्थरे परीक्षा तो बहुत आसुछि एवं आसिबो मध्य किंतु तीव्र पुरुषार्थीक पई परीक्षा रे पास करिबा एबले निश्चित अटे जहाँकि पास होई करि ही रहिछंती हेबाकु पड़िबो नुहे होई करि ही रहिछि या सुनिश्चित अटे। सेवा मध्य समस्ते भलो आग्रहर सहित करुछ किंतु बाप दादा पूर्वरु मध्य कहिछंती जे वर्तमानर समय अनुसारे एका समयरे मन वचन कर्म अर्थात चालीचलन सहित चेहरा द्वारा तीन प्रकार सेवा हेबा दरकार। मनर संकल्प द्वारा अनुभव कराइबा वाणी द्वारा ज्ञान रूपक संपत्तिर परिचय कराइबा एवं चालीचलन बा चेहरा द्वारा संपूर्ण जोगी जीवनर वास्तविक स्वरूपर अनुभव कराइबा तीनोटी जाक सेवा गोटे समय करिबाकु हेबो अलगा अलगा नुहे। समय कम अछि किंतु सेवा एबे मध्य बहुत बाकी रहिछि। बापदादा देखुछंती सबुठारु सहज सेवार साधन हेला निजर श्रेष्ठ मनोवृत्ति द्वारा श्रेष्ठ तरंग विच्छुरित करिबा एवं सही तरंग आधारे श्रेष्ठ वायुमंडल सृष्टि करिबा काहेकि ना मनर वृत्ति ही सबुठारु तीव्र गतिशील साधन अटे। जेपरी विज्ञानर रकेट तीव्र वेगरे गति करिथाए ସେହିପରି ତୁମମାନଙ୍କର ଆତ୍ମିକ ଶୁଭ ଭାବନା ଶୁଭକାମନାର ବୃତ୍ତି ଦୃଷ୍ଟି ଏବଂ ସୃଷ୍ଟିକୁ ପରିବର୍ତ୍ତନ କରିଦେଇଥାଏ। ତେବେ ଗୋଟିଏ ସ୍ଥାନରେ ବସି ମଧ୍ୟ ନିଜର ବୃତ୍ତି ଦ୍ୱାରା ସେବା କରିପାରିବ। ଶୁଣିଥିବା କଥାକୁ ପୁଣି ବି ଭୁଲି ହୋଇଯାଇପାରେ, କିନ୍ତୁ ବାୟୁମଣ୍ଡଳ ଦ୍ୱାରା ଯେଉଁ ଅନୁଭବ ହୋଇଥାଏ ତାହା ଭୁଲି ହୁଏ ନାହିଁ। ଯେପରି ମଧୁବନରେ ଅନୁଭବ କରୁଛ ଯେ ବ୍ରହ୍ମା ବାବାଙ୍କର କର୍ମଭୂମି, ଯୋଗଭୂମି ଏବଂ ଚରିତ୍ରଭୂମିର ବାୟୁମଣ୍ଡଳ ରହିଛି, ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ସେହି ବାୟୁମଣ୍ଡଳର ଯେଉଁ ଅନୁଭବ କରୁଛନ୍ତି ତାହା ଭୁଲି ହେଉ ନାହିଁ। ବାୟୁମଣ୍ଡଳର ଅନୁଭବ ସେମାନଙ୍କର ଦିଲରେ ଛାପି ହୋଇଯାଉଛି। ତେବେ ବାଣୀ ଦ୍ୱାରା ବଡ଼ ବଡ଼ କାର୍ଯ୍ୟକ୍ରମ ତ କରି ଆସୁଛ, କିନ୍ତୁ ସମସ୍ତଙ୍କୁ ନିଜର ଶ୍ରେଷ୍ଠ ଆତ୍ମିକ ବୃତ୍ତି ଦ୍ୱାରା ତରଙ୍ଗ ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବାକୁ ପଡ଼ିବ। କିନ୍ତୁ ବୃତ୍ତି ମଧ୍ୟ ଆତ୍ମିକ ଏବଂ ଶକ୍ତିଶାଳୀ ସେତେବେଳେ ହେବ ଯେତେବେଳେ ନିଜର ମନ ଭିତରେ ବା ହୃଦୟରେ କାହା ପ୍ରତି ମଧ୍ୟ ଓଲଟା ମନବୃତ୍ତିର ଭାଇବ୍ରେସନ୍ ନଥିବ। ନିଜର ମନର ବୃତ୍ତି ସର୍ବଦା ସ୍ୱଚ୍ଛ ରହୁଥିବ, କାହିଁକି ନା କୌଣସି ବି ଆତ୍ମା ପ୍ରତି ଯଦି କୌଣସି ବ୍ୟର୍ଥ ବୃତ୍ତି ବା ଜ୍ଞାନ ହିସାବରେ ନକାରାତ୍ମକ ବୃତ୍ତି ରହିଥିବ, ତେବେ ନକାରାତ୍ମକର ଅର୍ଥ ହେଲା ଆବର୍ଜନା। ଯଦି ମନ ଭିତରେ ଅଳିଆ ଆବର୍ଜନା ଭରି ରହିଥିବ, ତେବେ ଶୁଭ ବୃତ୍ତି ଦ୍ୱାରା ସେବା କରିପାରିବ ନାହିଁ। ତେଣୁ ପ୍ରଥମେ ନିଜେ ନିଜକୁ ଚେକ୍ କର ଯେ ମୋର ମନର ବୃତ୍ତି ଶୁଭ ଏବଂ ଆତ୍ମିକ ଅଟେ ତ ନକାରାତ୍ମକ ବୃତ୍ତିକୁ ମଧ୍ୟ ନିଜର ଶୁଭ ଭାବନା ଶୁଭକାମନା ଦ୍ୱାରା ସକାରାତ୍ମକରେ ପରିବର୍ତ୍ତିତ କରିପାରିବ, କାହିଁକିନା ନକାରାତ୍ମକ ବୃତ୍ତି ଦ୍ୱାରା ନିଜର ମନ ଭିତରେ ଚିଡ଼ଚିଡ଼ା ପଣିଆ ତ ରହିବ ନା, ବ୍ୟର୍ଥ ସଂକଳ୍ପ ତ ଚାଲିବ ନା। ତେଣୁ ପ୍ରଥମେ ନିଜକୁ ଚେକ୍ କର ଯେ ମୋ ମନ ଭିତରେ କୌଣସି ଖିଟ୍ଖିଟ୍ ନାହିଁ ତ। ଯଦିଓ ସମସ୍ତେ କ୍ରମ ଅନୁସାରେ ଅଛନ୍ତି, ସେଥିରେ ଭଲ ମଧ୍ୟ ଅଛନ୍ତି ଏବଂ ଖିଟ୍ ବାଲା ମଧ୍ୟ ଅଛନ୍ତି, ତେବେ ଇଏ ଏହିଭଳି ଅଟେ, ସେ ସେଭଳି ଅଟେ, ଏହା ବୁଝିପାରିବା ମଧ୍ୟ ଭଲ କଥା। ଯିଏ ଭୁଲ ତାକୁ ଭୁଲ ବୋଲି ଭାବିବା ଏବଂ ଠିକ୍କୁ ଠିକ୍ ବୋଲି ଭାବିବାକୁ ତ ପଡ଼ିବ ନା, କିନ୍ତୁ ମନ ଭିତରେ ରଖିବାର ନାହିଁ। ତେବେ ବୁଝିବା ଅଲଗା କଥା, ଜ୍ଞାନମାନ ହେବା ମଧ୍ୟ ଭଲ କଥା, କାରଣ ଭୁଲକୁ ଭୁଲ ତ କହିବ ନା। କେତେକ ପିଲା କହିଥାନ୍ତି, ବାବା ଆପଣ ଜାଣିନାହାନ୍ତି ଇଏ କିପରି ଆତ୍ମା, ଆପଣ ଯଦି ଦେଖିବେ ତେବେ ଜାଣି। ତେବେ ବାବା ମଧ୍ୟ ଏକଥା ମାନୁଛନ୍ତି, ତୁମ କହିବା ପୂର୍ବରୁ ମଧ୍ୟ ଜାଣିଛନ୍ତି ଯେ ସେ ସେହିପରି ହିଁ ଅଟେ। କିନ୍ତୁ ଏହିଭଳି କଥାଗୁଡ଼ିକୁ ନିଜର ଦିଲ ଭିତରେ ବୃତ୍ତିରେ ରଖିବା ଦ୍ୱାରା ନିଜେ ବି ତ ଦୁଃଖୀ ହେଉଛ ନା। ଏହାଛଡ଼ା ଖରାପ ଜିନିଷ ଯଦି ମନ ଭିତରେ ରହିବ, ଦିଲରେ ରହିବ, ତେବେ ଯେଉଁଠି ଖରାପ ଜିନିଷ ବା ବ୍ୟର୍ଥ ଚିନ୍ତନ ରହିଛି ସେ ବିଶ୍ୱ କଲ୍ୟାଣକାରୀ କିପରି ହୋଇପାରିବ। ତେବେ ତୁମମାନଙ୍କର କର୍ତ୍ତବ୍ୟ କ'ଣ? କେହି କହୁଛ କି ଆମେ ଲଣ୍ଡନର କଲ୍ୟାଣକାରୀ ବା ଦିଲ୍ଲୀର କଲ୍ୟାଣକାରୀ ବା ୟୁପିର କଲ୍ୟାଣକାରୀ ଅଟୁ? ଆଚ୍ଛା ଠିକ୍ ଅଛ, ଯେଉଁଠି ବି ରହୁଛ ଦେଶର ନହେଲେ ମଧ୍ୟ ସେଣ୍ଟରର କଲ୍ୟାଣକାରୀ ଅଟୁ ନା? ସମସ୍ତେ କହୁଛ ଆମେ ବିଶ୍ୱ କଲ୍ୟାଣକାରୀ ଅଟୁ, ତେଣୁ ସମସ୍ତେ କିଏ ହେଲ ବିଶ୍ୱ କଲ୍ୟାଣକାରୀ ଅଟ? ତ ଯଦି ଅଟ ତେବେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ, ତେବେ ସମସ୍ତେ ବିଶ୍ୱ କଲ୍ୟାଣକାରୀ ଅଟ। କଣ ବିଶ୍ୱ କଲ୍ୟାଣକାରୀ ତ? ଆଚ୍ଛା ତେବେ ମନ ଭିତରେ କୌଣସି ପ୍ରକାରର ଖରାପ ଜିନିଷ ନାହିଁ ତ? ଯିଏ ଯାହା ତାକୁ ସେହିପରି ବୁଝିବା ମଧ୍ୟ ଅଲଗା କଥା, ଇଏ ଠିକ୍ ଇଏ ଭୁଲ ଭଲେ ବୁଝ, କିନ୍ତୁ ମନ ଭିତରେ ରଖ ନାହିଁ। କାରଣ ମନ ଭିତରେ ଖରାପ ବୃତ୍ତି ରଖିବା ଦ୍ୱାରା ଦୃଷ୍ଟି ଏବଂ ସୃଷ୍ଟି ମଧ୍ୟ ବଦଳି ଯାଉଛି। ବାପଦାଦା ଗୋଟିଏ ହୋମୱାର୍କ ଦେଇଥିଲେ, ତାହା କ'ଣ? ସବୁଠାରୁ ସହଜ ପୁରୁଷାର୍ଥ ଯାହାକୁ ସମସ୍ତେ କରିପାରିବେ, ମାତାମାନେ ମଧ୍ୟ କରିପାରିବେ, ବୁଢ଼ା ବୁଢ଼ୀମାନେ ମଧ୍ୟ କରିପାରିବେ, ଯୁବକମାନେ ମଧ୍ୟ କରିପାରିବେ ଏବଂ ପିଲାମାନେ ମଧ୍ୟ କରିପାରିବେ, ତାହା ହେଲା କେବଳ ଗୋଟିଏ କାମ କର, ଯାହା ସହିତ ମିଶୁଛ ତାକୁ ଆଶୀର୍ବାଦ ଦିଅ ଏବଂ ତାଠାରୁ ଆଶୀର୍ବାଦ ନିଅ, ଚାହେଁ ସେ ତୁମକୁ ଅଭିଶାପ ମଧ୍ୟ ଦେଉ। କିନ୍ତୁ ତୁମେ ଅନ୍ୟମାନଙ୍କୁ କୋର୍ସ କ'ଣ କରାଉଛ? ନକାରାତ୍ମକ କଥାକୁ ସକାରାତ୍ମକରେ ପରିବର୍ତ୍ତନ କରିବା କହୁଛ ନା? ତେଣୁ ନିଜକୁ ମଧ୍ୟ ଯେତେ ସେତେବେଳେ କୋର୍ସ କରାଅ। ତୁମର ଚ୍ୟାଲେଞ୍ଜ ମଧ୍ୟ କ'ଣ? ପ୍ରକୃତିକୁ ମଧ୍ୟ ତମ ଗୁଣୀରୁ ସତଗୁଣୀ ନିଶ୍ଚିତ କରିବୁ। ଏହି ଚ୍ୟାଲେଞ୍ଜ କରିଛ ନା? କରିଛ ତ? ପ୍ରକୃତିକୁ ମଧ୍ୟ ସତ ପ୍ରଦାନ କରିବାର ଚ୍ୟାଲେଞ୍ଜ ସମସ୍ତେ କରିଛ ତ? ତେବେ କରିବ ତ? ମୁଣ୍ଡ ହଲାଅ, ହାତ ମଧ୍ୟ ହଲାଅ, ଦେଖ ଦେଖା ଦେଖିରେ ହଲାଅ ନାହିଁ, ଦିଲର ସହିତ ହାତ ହଲାଅ। କାହିଁକି ନା ଏବେ ସମୟର ଗତି ଅନୁସାରେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବାରେ ତୀବ୍ର ପୁରୁଷାର୍ଥର ଆବଶ୍ୟକତା ରହିଛି। ତେବେ ତୁମର ବୃତ୍ତିରେ ଯଦି ଟିକିଏ ବି ଆବର୍ଜନା ରହିଥିବ, ତେବେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ କିପରି ସୃଷ୍ଟି ହେବ? ତେବେ ପ୍ରକୃତି ପର୍ଯ୍ୟନ୍ତ କେବଳ ତୁମର ଭାଇବ୍ରେସନ୍ ହିଁ ଯିବ ନା? ବାଣୀ ତ ଯାଇପାରିବ ନାହିଁ, କେବଳ ଭାଇବ୍ରେସନ୍ ଅର୍ଥାତ୍ ବୃତ୍ତିର ତରଙ୍ଗ ହିଁ, ତାହା ମଧ୍ୟ ତୁମର ବୃତ୍ତି ଦ୍ୱାରା ହିଁ ସୃଷ୍ଟି ହେବ ଏବଂ ଭାଇବ୍ରେସନ୍ ଦ୍ୱାରା ହିଁ ବାୟୁମଣ୍ଡଳ ସୃଷ୍ଟି ହେବ। ମଧୁବନରେ ମଧ୍ୟ ସମସ୍ତେ ଏକାଭଳି ତ ନୁହନ୍ତି, କିନ୍ତୁ ବ୍ରହ୍ମା ବାବା ଏବଂ ଅନନ୍ୟ ପିଲାମାନଙ୍କର ବୃତ୍ତି ଦ୍ୱାରା ତୀବ୍ର ପୁରୁଷାର୍ଥ ଦ୍ୱାରା ହିଁ ବାୟୁମଣ୍ଡଳ ସୃଷ୍ଟି ହୋଇଛି। ଆଜି ତୁମ ଦାଦୀଙ୍କ କଥା ମନେ ପଡୁଛି, ଦାଦୀଙ୍କର ବିଶେଷତା କ'ଣ ଦେଖୁଛ, କିପରି ସମସ୍ତଙ୍କୁ କଣ୍ଟ୍ରୋଲ କରି ଚଳାଉଛନ୍ତି, କେବେ ବି କୌଣସି ପ୍ରକାରର ମନୋବୃତ୍ତିବାଲାର ଦୋଷ ଦୁର୍ବଳତାକୁ ଦାଦୀ ମନ ଭିତରେ ରଖି ନାହାନ୍ତି, ସମସ୍ତଙ୍କୁ ଉମଙ୍ଗ ଉତ୍ସାହ ଦେଇଛନ୍ତି। ତୁମମାନଙ୍କର ଜଗଦମ୍ବା ମା ମଧ୍ୟ ବାୟୁମଣ୍ଡଳ ତିଆରି କରି ଯାଇଛନ୍ତି, ସବୁକିଛି ଜାଣିଥିଲେ ମଧ୍ୟ ନିଜର ମନୋବୃତ୍ତିକୁ ସର୍ବଦା ଶୁଭ ରଖିଥିଲେ। ଯେଉଁ ବାୟୁମଣ୍ଡଳର ଅନୁଭବ ତୁମେମାନେ ଏବେ ବି କରୁଛ, ଯଦିଓ ପିତାଙ୍କୁ ଅନୁକରଣ କରିବା ପାଇଁ କୁହାଯାଇଛି, କିନ୍ତୁ ପୁଣି ବି ବାପଦାଦା ସବୁବେଳେ କହି ଆସିଛନ୍ତି ଯେ ସମସ୍ତଙ୍କର ବିଶେଷତାକୁ ଜାଣି ସେହି ବିଶେଷତାକୁ ନିଜର କର ଏବଂ ସବୁ ପିଲାଙ୍କ ଭିତରେ ଯାଞ୍ଚ କରି ଦେଖ। ଯିଏ ବି ବାପଦାଦାଙ୍କର ସନ୍ତାନ ହୋଇଯାଇଛି ପ୍ରତ୍ୟେକଙ୍କ ଭିତରେ ଚାହେ ତିନି ନମ୍ଘର ବାଲା ଅର୍ଥାତ୍ ପ୍ରଜାପଦବାଲା ମଧ୍ୟ ହୋଇଥାଉ, କିନ୍ତୁ ଏହାକୁ ଡ୍ରାମାର ବିଶେଷତା କୁହ ବା ବାପଦାଦାଙ୍କର ବରଦାନ କୁହ, ସବୁ ପିଲାଙ୍କ ଭିତରେ ଚାହେ ଅନେଶତଟି କମି ରହିବା ନିଶ୍ଚିତ ରହିଛି, ଯେଉଁ ବିଶେଷତା କାରଣରୁ ସେ ମେରା ବାବା କହିବାର ହକଦାର ହୋଇଯାଇଛି। ଯଦିଓ ପରବର୍ଷ ଅଟେ, କିନ୍ତୁ ବାବାଙ୍କ ସହିତ ତାର ଅତୁଟ ସ୍ନେହ ନିଶ୍ଚିତ ଅଛି। ସେଥିପାଇଁ ବାପଦାଦା ଏବେ ସମୟର ସମୀପ୍ତ ଅନୁସାରେ ବାପଦାଦାଙ୍କ ଯେଉଁ ସବୁ ସ୍ଥାନଗୁଡ଼ିକ ରହିଛି, ଚାହେ ଗାଁ ଭିତରେ ଥାନ୍ତୁ ବା କୌଣସି ବି ବଡ଼ ଜୋନ୍ରେ ଥାନ୍ତୁ ବା ସେଣ୍ଟରରେ ରହୁଥାନ୍ତୁ, କିନ୍ତୁ ପ୍ରତ୍ୟେକ ସ୍ଥାନରେ ଏବଂ ସାଥୀମାନଙ୍କ ଭିତରେ ଶ୍ରେଷ୍ଠ ବୃତ୍ତିର ବାୟୁମଣ୍ଡଳ ଆବଶ୍ୟକ। କେବଳ ଗୋଟିଏ କଥା ମନେ ରଖ, ଯଦି କେହି ତୁମକୁ ଅଭିଶାପ ମଧ୍ୟ ଦେଉଛି, ତେବେ ନେବାବାଲା କିଏ, କ'ଣ ନେବାବାଲା ଏବଂ ଦେବାବାଲା ଜଣେ ଅଟେ ନା ଦୁଇ ଜଣ? କେହି ତୁମକୁ କିଛି ଖରାପ ଜିନିଷ ଦେବ, ତେବେ ତୁମେ କ'ଣ କରିବ, ନିଜ ପାଖରେ ରଖିବ କି? ହୁଏତ ତାକୁ ଫେରାଇ ଦେବ, ନଚେତ ଫିଙ୍ଗି ଦେବ, ନା ତାକୁ ଆଲମାରିରେ ସାଇତି ରଖିବ। ସେହିପରି କାହାର କମିକୁ ନିଜର ଦିଲରେ ସ୍ଥାନ ଦିଅ ନାହିଁ, କାହିଁକି ନା ତୁମର ଦିଲ ବାପଦାଦାଙ୍କର ବସିବାର ଆସନ ଅଟେ। ସେଥିପାଇଁ ଗୋଟିଏ ଶବ୍ଦକୁ ଏବେଠାରୁ ମନ ଭିତରେ ପକ୍କା କରିନିଅ, ମୁଖରେ ନୁହେଁ ମନ ଭିତରେ ସର୍ବଦା ସ୍ମୃତିରେ ରଖ, ମୋତେ ଆଶୀର୍ବାଦ ଦେବାକୁ ହେବ, ଆଶୀର୍ବାଦ ନେବାକୁ ହେବ, କୌଣସି ବି ନକାରାତ୍ମକ କଥା ମନ ଭିତରେ ରଖ ନାହିଁ। ଆଚ୍ଛା, ଗୋଟିଏ କାନରେ ଶୁଣି ଦ୍ୱିତୀୟ କାନରେ ବାହାର କରିଦେବା ତୁମର କାମ ନା ଆଉ କାହାର କାମ? ତେବେ ଯାଇ ସାରା ବିଶ୍ୱରେ ଏବଂ ଆତ୍ମାମାନଙ୍କ ଭିତରେ ବୃତ୍ତି ଦ୍ୱାରା ବାୟୁମଣ୍ଡଳ ନିର୍ମାଣ କରିବାର ସେବା ତୀବ୍ର ଗତିରେ କରିପାରିବ। ତୁମକୁ ବିଶ୍ୱ ପରିବର୍ତ୍ତନ କରିବାର ଅଛି ନା, ତେଣୁ କ'ଣ ମନେ ରଖିବ, କ'ଣ ମନେ ରଖିବ? ଆଶୀର୍ବାଦ ଶବ୍ଦକୁ ମନେ ରଖିଲ ତ, କାହିଁକି ନା ତୁମମାନଙ୍କର ଜଳଚିତ୍ରଗୁଡ଼ିକ କ'ଣ ଦେଉଛନ୍ତି, ଆଶୀର୍ବାଦ ଦେଉଛନ୍ତି ନା? ମନ୍ଦିରକୁ ଗଲେ ଭକ୍ତମାନେ କ'ଣ ମାଗୁଛନ୍ତି ନା? ଆଶୀର୍ବାଦ ମିଳୁଛି ବୋଲି ତ ମାଗୁଛନ୍ତି ନା? ତେବେ ତୁମମାନଙ୍କର ଜଳଚିତ୍ରଗୁଡ଼ିକ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ଆଶୀର୍ବାଦ ଦେଉଛନ୍ତି, ବୃତ୍ତି ଦ୍ୱାରା ସେମାନଙ୍କର ମନୋକାମନାକୁ ପୂରଣ କରୁଛନ୍ତି। ତେବେ ତୁମେମାନେ ବାରମ୍ବାର ଏଭଳି ଆଶୀର୍ବାଦ ଦେବାବାଲା ହୋଇଥିବା କାରଣରୁ ହିଁ ତୁମର ଜଳଚିତ୍ରଗୁଡ଼ିକ ଆଜି ପର୍ଯ୍ୟନ୍ତ ମଧ୍ୟ ଆଶୀର୍ବାଦ ଦେଉଛନ୍ତି। ତେଣୁ ପରବଶ ଆତ୍ମାମାନଙ୍କୁ କ୍ଷମାର ସାଗରଙ୍କର ସନ୍ତାନ ହିସାବରେ ଯଦି ଟିକିଏ ବି କ୍ଷମା ଦେଇଦେବ, ତେବେ ବହୁତ ଭଲ କଥା ନା? ତେବେ ତୁମେ ସମସ୍ତେ ମାଷ୍ଟର କ୍ଷମାର ସାଗର ଅଟ ତ? କ'ଣ ଅଟ ନା ନାହିଁ, ଅଟ ନା? ଏଥିରେ ପ୍ରଥମେ ମୁଁ କୁହ, ଏଥିରେ ହେ ଅର୍ଜୁନ ହୁଅ, ଏଭଳି ବାୟୁମଣ୍ଡଳ ତିଆରି କର ଯାହାକି ଯିଏ ବି ତୁମ ସାମ୍ନାକୁ ଆସିବ ସେ କିଛି ନା କିଛି ସ୍ନେହର ବା ସହଯୋଗର କ୍ଷମାର ଅନୁଭବ କରୁଥିବ, ସାହସର ଅନୁଭବ କରୁଥିବ, ଉମଙ୍ଗ ଉତ୍ସାହର ମଧ୍ୟ ଅନୁଭବ କରୁଥିବ। କ'ଣ ଏଭଳି ହୋଇପାରିବ? ପ୍ରଥମ ଧାଡ଼ିବାଲା କୁହ, ହୋଇପାରିବ? ହାତ ଉଠାଅ, ପ୍ରଥମେ କରିବାକୁ ହିଁ ପଡ଼ିବ। କ'ଣ ସମସ୍ତେ କରିବ ତ? ଟିଚରମାନେ କରିବ ତ? ଆଚ୍ଛା, ତେବେ ବହୁତ ସ୍ଥାନରୁ ପିଲାମାନଙ୍କର ଇମେଲ ଏବଂ ପତ୍ର ତ ନିଶ୍ଚିତ ଆସୁଛି, କିନ୍ତୁ ଯେଉଁମାନେ ବି ପତ୍ର ଲେଖି ନାହାନ୍ତି କିନ୍ତୁ ସଂକଳ୍ପ କରିଛନ୍ତି, ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି। ପତ୍ର ମଧ୍ୟ ବଡ଼ ମିଠା ମିଠା ଲେଖୁଛନ୍ତି, ଏଭଳି ପତ୍ର ଲେଖୁଛନ୍ତି ଲାଗୁଛି ଯେପରି ଇଏ ଉମଙ୍ଗ ଉତ୍ସାହରେ ଉଡ଼ିବାରେ ଲାଗିଛନ୍ତି। ପୁଣି ବି ବହୁତ ଭଲ କଥା, ପତ୍ର ଲେଖିବା ଦ୍ୱାରା ନିଜକୁ ଯେପରି ବନ୍ଧନରେ ବାନ୍ଧି ଦେଉଛନ୍ତି, କଥା ଦେଉଛନ୍ତି ନା? ତେଣୁ ଚାରିଆଡ଼େ ଯିଏ ଯେପରି ବି ଶୁଣୁଛ ବା ଦେଖୁଛ, ସମସ୍ତଙ୍କୁ ବାପଦାଦା ସମ୍ମୁଖବାଲାଙ୍କଠାରୁ ମଧ୍ୟ ପୂର୍ବରୁ ଶୁଭେଚ୍ଛା ଦେଉଛନ୍ତି, କାହିଁକି ନା ବାପଦାଦା ଜାଣିଛନ୍ତି ଯେ ଏବେ କେଉଁଠି କେତେ ସମୟ ହୋଇଥିବ, କିନ୍ତୁ ସମସ୍ତେ ବହୁତ ଉମଙ୍ଗ ଉତ୍ସାହର ସହିତ ବସିଛନ୍ତି ଏବଂ ଯୋଗଯୁକ୍ତ ସ୍ଥିତିରେ ଶୁଣୁଛନ୍ତି ମଧ୍ୟ। ଆଚ୍ଛା, ସମସ୍ତେ ସଂକଳ୍ପ କରିଲ ତ? ତୀବ୍ର ପୁରୁଷାର୍ଥ କରି ନମ୍ବର ୱାନ୍ ନିଶ୍ଚିତ ହେବୁ କରିଲ ତ? ହାତ ଉଠାଅ, ଏବେ ଟିଚରମାନେ ମଧ୍ୟ ହାତ ଉଠାଉଛନ୍ତି, ପ୍ରଥମ ଧାଡ଼ିବାଲା ତ ପ୍ରସ୍ତୁତ ଅଛନ୍ତି ନା? ଭଲ କଥା, ବାପଦାଦାଙ୍କର ନିର୍ଦ୍ଦେଶ ହେଲା ସାରାଦିନ ଭିତରେ ମଝିରେ ମଝିରେ 5 ମିନିଟ୍ ବାହାର କରି ମଧ୍ୟ ମନର ବ୍ୟାୟାମ କର, କାହିଁକି ନା ଆଜିକାଲି ଏକ୍ସରସାଇଜ ସମୟ ଚାଲିଛି, ତେଣୁ 5 ମିନିଟ୍ ଭିତରେ ମନର ଏକ୍ସରସାଇଜ କର, ମନକୁ ପରମଧାମକୁ ନେଇଯାଅ, ସୂକ୍ଷ୍ମ ବତନର ଫରିସ୍ତା ସ୍ୱରୂପକୁ ମନେ ପକାଅ, ତାପରେ ପୂଜ୍ୟ ସ୍ୱରୂପକୁ ମନେ ପକାଅ, ପୁଣି ବ୍ରାହ୍ମଣ ସ୍ୱରୂପକୁ ମନେ ପକାଅ, ତାପରେ ଦେବତା ସ୍ୱରୂପକୁ ମନେ ପକାଅ। ଏତେ ହେଲା, ପାଞ୍ଚ ସ୍ୱରୂପ ହେଲା ନା। ତେଣୁ ପାଞ୍ଚ ମିନିଟରେ ଏହି ଏକ୍ସରସାଇଜ କର ଏବଂ ସାରା ଦିନ ଭିତରେ ଚାଲିବା ବୁଲିବା ସମୟରେ ଏହାକୁ ଅଭ୍ୟାସ କରିପାରିବ। ଏଥିପାଇଁ ପଡ଼ିଆ ଦରକାର ନାହିଁ କି ଦୌଡ଼ିବା ମଧ୍ୟ ଦରକାର ନାହିଁ, ଚୌକି ମଧ୍ୟ ଦରକାର ନାହିଁ, ଆସନ ମଧ୍ୟ ଦରକାର ନାହିଁ କି କୌଣସି ମେସିନ୍ ମଧ୍ୟ ଦରକାର ନାହିଁ। ଯେପରି ଶରୀର ପାଇଁ ଅନ୍ୟ ସବୁ ବ୍ୟାୟାମ ମଧ୍ୟ ଦରକାର, ତାକୁ ବି କରିପାରିବ, କିଛି ମନା ନାହିଁ। କିନ୍ତୁ ଏହି ମନର ବ୍ୟାୟାମ ବା ମନର ଡ୍ରିଲ୍ ମନକୁ ସର୍ବଦା ଖୁସିରେ ରଖିବ, ଉମଙ୍ଗ ଉତ୍ସାହରେ ରଖିବ, ଉଡ଼ିବାର କଳାର ଅନୁଭବ କରାଇବ। ତେଣୁ ଏବେ ଏବେ ଏହି ଡ୍ରିଲ୍କୁ ସମସ୍ତେ ଆରମ୍ଭ କରିଦିଅ, ପରମଧାମଠାରୁ ଆରମ୍ଭ କରି ଦେବତା ପର୍ଯ୍ୟନ୍ତ। ବାପ ଦାଦା ଡ୍ରିଲ୍ କରାଇଲେ, ଆଚ୍ଛା, ଚାରିଆଡ଼ର ସର୍ବଦା ନିଜର ବୃତ୍ତି ଦ୍ୱାରା ଶକ୍ତିଶାଳୀ ଆତ୍ମିକ ବାୟୁମଣ୍ଡଳ ନିର୍ମାଣ କରୁଥିବା ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ସର୍ବଦା ନିଜର ସ୍ଥାନ ଏବଂ ସ୍ଥିତିକୁ ଶକ୍ତିଶାଳୀ ଭାଇବ୍ରେସନ ଦ୍ୱାରା ଅନୁଭବ କରାଉଥିବା ଦୃଢ଼ ସଂକଳ୍ପଧାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ଆଶୀର୍ବାଦ ଦେଉଥିବା ଏବଂ ନେଉଥିବା ଦୟାଳୁ ଆତ୍ମାମାନଙ୍କୁ, ସର୍ବଦା ନିଜେ ନିଜକୁ ଉଡ଼ିବାର କଳାର ଅନୁଭବ କରାଉଥିବା ଡବଲ୍ ଲାଇଟ୍ ଆତ୍ମାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପ ଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ବାବାଙ୍କର ବରଦାନ, ନିଜର ବିଶାଳ ବୁଦ୍ଧି ଦ୍ୱାରା ସଂଗଠନର ଶକ୍ତିକୁ ବୃଦ୍ଧି କରାଉଥିବା ସଫଳତା ସ୍ୱରୂପ ଆତ୍ମାଭବ, ନିଜର ବିଶାଳ ବୁଦ୍ଧି ଦ୍ୱାରା ସଂଗଠନର ଶକ୍ତିକୁ ବୃଦ୍ଧି କରାଉଥିବା ସଫଳତା ସ୍ୱରୂପ ଆତ୍ମାଭବ। ସଂଗଠନର ଶକ୍ତିକୁ ବଢ଼ାଇବା ହେଉଛି ବ୍ରାହ୍ମଣ ଜୀବନର ପ୍ରଥମ ଶ୍ରେଷ୍ଠ କାର୍ଯ୍ୟ। ସେଥିପାଇଁ ଯେବେ ବି କୌଣସି କଥାକୁ ଅଧିକାଂଶ ଭାଇ ଭଉଣୀ ଇଚ୍ଛା କରୁଛନ୍ତି, ତେବେ ଯେଉଁଠି ସଂଖ୍ୟାଧିକ ସେଠାରେ ମୁଁ, ଏହା ହିଁ ହେଉଛି ସଂଗଠନର ଶକ୍ତିକୁ ବଢ଼ାଇବା। ଏଥିରେ ନିଜର ବଡ଼େଇ ଦେଖାଇବାର ନାହିଁ ଯେ ମୋର ବିଚାର ତ ବହୁତ ଭଲ, ଯଦିଓ ତୁମର ବିଚାର ବହୁତ ଭଲ ହୋଇଥାଉ, କିନ୍ତୁ ଯେପରି ସଂଗଠନ ଭାଙ୍ଗି ଯାଉଛି ସେଠାରେ ଭଲ ବିଚାର ମଧ୍ୟ ସାଧାରଣ ହୋଇଯିବ। ସେହି ସମୟରେ ଯଦି ନିଜର ବିଚାରକୁ ତ୍ୟାଗ କରିବାକୁ ମଧ୍ୟ ପଡୁଛି, ତେବେ ସେହି ତ୍ୟାଗ ଭିତରେ ହିଁ ଭାଗ୍ୟ ରହିଛି। ଏହିଭଳି ଧାରଣା ଦ୍ୱାରା ହିଁ ସଫଳତା ସ୍ୱରୂପ ହୋଇପାରିବ ଏବଂ ନିକଟ ସମ୍ବନ୍ଧରେ ଆସିପାରିବ। ଆଜିର ସ୍ଲୋଗାନ, ସବୁ ପ୍ରକାରର ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ମନର ଏକାଗ୍ରତାକୁ ବଢ଼ାଅ। ସବୁ ପ୍ରକାରର ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ମନର ଏକାଗ୍ରତାକୁ ବଢ଼ାଅ। ଆଜିର ଅବ୍ୟକ୍ତ ଇଶାରା, ଏ ମାସର ଥିମ୍, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଆଜିର ପଏଣ୍ଟ, ସମୟର ଗତିକୁ ଦୃଷ୍ଟିରେ ରଖି ଏବେ ସଂକଳ୍ପର ଏବଂ ବାଣୀର ସେବା ଏକାଠି କର। ତେବେ ବାଣୀର ସେବା ସହଜ, କିନ୍ତୁ ସଂକଳ୍ପ ଦ୍ୱାରା ସେବା କରିବା ପାଇଁ ହେଲେ ନିଜ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ସର୍ବ ଆତ୍ମାଙ୍କ ପ୍ରତି ମନ ଭିତରେ ଶୁଭ ଭାବନା ଏବଂ ଶୁଭକାମନାଯୁକ୍ତ ସଂକଳ୍ପ ରହିବା ଦରକାର। ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପୀ ନବୀନତା ରହିବା ଦରକାର, ତାହାହେଲେ ସେବା କ୍ଷେତ୍ରରେ ସହଜରେ ସଫଳତା ମିଳିପାରିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।